ରାଜକିଶୋର ରାୟ ଜଣେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ରାଜକିଶୋର ରାୟ ଓଡ଼ିଆ ସାହିତ୍ୟରେ ସୁପରିଚିତ, ସୁପଠିତ ଓ ଜଣେ ସୁପ୍ରିୟ ଲେଖକ। ତାଙ୍କ ରଚିତ ପ୍ରତ୍ୟେକ କ୍ଷୁଦ୍ର ଗଳ୍ପର ବିଷୟବସ୍ତୁ ସାମାଜିକ ଘଟଣାବଳୀ ଉପରେ ପର୍ଯ୍ୟବେସିତ ଥିଲେ ହେଁ ପ୍ରତ୍ୟେକଟି ଲେଖା ଅନ୍ୟଠାରୁ ସ୍ୱତନ୍ତ୍ର। ଅଧ୍ୟାପକ ରାଜକିଶୋର ରାୟଙ୍କର ବହୁଚର୍ଚ୍ଚିତ ଗଳ୍ପ ଯାତ୍ରା ମଙ୍ଗଳ। ଗାଁ ନା କହି ଲାଭ ନାହିଁ, ଜନବସତିର ପରିମଳ ଓ ସ୍ୱାସ୍ଥ୍ୟତାର ବାସନ୍ତିମଳୟ, ଦିନାର୍ଦ୍ଧ ସୂର୍ଯ୍ୟ, ଶ୍ରାବଣର ନୀରଧାରା, କୋଇଲିର କୁହୁବେଣୁ, ଗୋଟିଏ ଅପ୍ରତିହତ ନାଗରିକ ନିଷ୍ଠୁରତାରେ କେଉଁ କାଳରୁ ଅଚଳ ହୋଇଯାଇଛି। ବୁଲା ଫକୀର କିମ୍ବା ବାରବୁଲା ଯୋଗୀର ଗୀତିରେ ପଲ୍ଲୀର ଶ୍ରୀହୀନତାର କୋହ ମୂର୍ଚ୍ଛନା ପ୍ରତିଫଳିତ ହୋଇଛି। କିଏ ବା ଶୁଣୁଛି, କିଏ ବା ବୁଝୁଛି। ସହର ସହର ବ୍ରଣସ୍ୱାଦ ଚାଖିବା ପାଇଁ ମାଛି ପୋଲର ଆନନ୍ଦର ଭଳି ଆନନ୍ଦ ପାଇବାକୁ ସେହି ସହରକୁ ଧାଇଁଛି ଧନୀ, ଧାଇଁଛି ମାନେ। ଜୀବନର କ୍ଷୀରାବଧି ଉପରେ ଶୋଇ ମୃତ୍ୟୁର ତପସ୍ୟା କରିବାକୁ ବି ଚାଲିଛି ରୂପସୀ ବାରବନିତା ସେହି ସହରକୁ। ସେଠି ହସୁଛି ହର୍ମଶାଳା, ରହିଛି ପୂର୍ଣ୍ଣ ବିପଣି, ଗହଳିଆ ଆଖୁକ୍ଷେତ, ପୁଣି ଅତି ସୁନ୍ଦର ଗାଁର ଉପାନ୍ତରେ ଦିମାଣ ଜମିରେ ଆଖୁ ଫଳେଇଛି ମକରନ୍ଦ। ମକରନ୍ଦ ଜାତିରେ ଅଛବ, କିନ୍ତୁ ଯେତେବେଳେ ଛାତି ଉପରେ ଦୁଇଟା ବୁଦାଳିଆ ମାଂସପେଶୀ ନଚେଇ ନାଗ ଫୁଲେଇ ଦୀପ ପୁଡ଼ା ହାବୁକିଆ ପବନ ଟାଣି ନେଇ ଆଖୁକ୍ଷେତ ମଝିରେ ସେ ଛିଡ଼ା ହୋଇଯାଏ, ସେତେବେଳେ ଆଖୁ ଛୁଏଁ ମକରନ୍ଦକୁ, ମକରନ୍ଦ ଛୁଏଁ ଆଖୁବୁଦାକୁ। ଏ ମିଳନରେ ବାରଣ କରିବାକୁ ବାଧା ନଥାଏ ସମାଜର ସ୍ଥାନାଧିପତି। ମଣିଷ ମକରନ୍ଦକୁ ଛୁଏଁ ନାହିଁ ସତ, କିନ୍ତୁ ଗେଣ୍ଡା କୋଚିଆର ଗାଲିସି ପରା ପାଖରେ ଯାହାର ରକ୍ତର ବର୍ଣ୍ଣ ସରପୁଳି ଭୋଜ୍ୟରେ ନୀତିନୀତି ରସାୟିତ, ଭଦ୍ରଲୋକର ରକ୍ତର ବର୍ଣ୍ଣ ସହିତ ସାମ୍ୟ ରଖିପାରିଛି, ତାର ସଂସ୍ରବ ପାଏ ଶ୍ୟାମଳା ପୃଥିବୀ। ସେଇ ତାର ଉପାସକ ନୀତି ପୂଜାରୀ। ମକରନ୍ଦ ଉପରକୁ ଚାହିଁଲା, ନିରାଟ ଖରା ତାକୁ ଭୋକ କରୁଛି। ହୁଡ଼ା ଉପରୁ ଡାକିଲା, ଯମୁନା ଯାଉ ହେଲା। ଗଛ ଗହଳିରେ ହୁଡ଼ାର ଅନ୍ୟ ପ୍ରାନ୍ତ ଅଦୃଶ୍ୟ ରହିଯାଇଛି। ଦୃଶ୍ୟମାନ ଚକ୍ରବାଳର ଗୋଟାଏ ପ୍ରାନ୍ତରେ ଲାଖି ରହିଛି ଦୁଇ ଶୁଣ୍ଢରେ ଯୁଦ୍ଧମାନ ମତ୍ତକରି ରୂପକ ଦୁଇଖଣ୍ଡ ମେଘ। ଯମୁନା ସେ ତ 18ରେ ଅଟକି ରହିଛି, ବୟସ ଯେମିତି ତାକୁ ଛାଡ଼ିବାକୁ ଚାହେଁନା। ଯେଉଁ ତନୁରେ ଲାବଣ୍ୟର କାନ୍ତି ପାଟବ ଆହୁରି ଖର ହୋଇ ଉଠିଛି, ସେଠୁ ବୟସ ଖସିଯିବ କିପରି। ପୁଣି ଅଛି ନାକରେ ଖଣ୍ଡି ଗୁଣାଟିଏ, ବାହିରେ ବାହୁଏ ପିତ୍ତଳ ସଜ, ନଖରେ ନଖପୋଚା ଲାକ୍ଷା, କପାଳରେ ଗୁଞ୍ଜପୋକର ଟିକିଲି। ମତେ ପବନ କ'ଣ ରଖି ଥୋଇ ଦେଉଛି, ତମେ ଆସ, ଏଇନା ହେଇଯିବ ଯେ। ଆଜି କ୍ଷେତଯାଉର ପର୍ବ, ନୂଆ ଆଖୁ ଦୋରୁଅରେ ରନ୍ଧା କ୍ଷେତଯାଉ ଖାଇବେ ଦୁହେଁ, ଆଉ ଶୁଭମନା ଆସିବେ ଯେମିତି ବର୍ଷ ବର୍ଷ ଧରି ଏହିଭଳି କ୍ଷେତ ହେଉ। ମା ଲକ୍ଷ୍ମୀ ସୁଦୟା କରନ୍ତୁ। ପ୍ରଥମେ ଶୁଭିଲା ମଇଁଷି ବେକର ଟିପେଇ ଶବ୍ଦ ଭଳି, ପରେ ଟିକିଏ ନିକଟ ହୋଇ ଆସିବାରୁ ମକରନ୍ଦ ବୁଝିପାରିଲା ଏ ଟିପେଇ ନୁହେଁ, ବଳଦ ବେକର ଘଣ୍ଟି। ଗାଡ଼ି ପଛେ ଗାଡ଼ି, ଛୋଟାଏ ଆମ୍ବତୋଟା ଶଗଡ଼ଗୁଡ଼ା ଉପରେ ବେକ ହଲେଇ ଚାଲିଛନ୍ତି ବଳଦ। ଆଗ ଗାଡ଼ି ଦୁଇଖଣ୍ଡ ତାଟ, ପଛ ଦଶ ଖଣ୍ଡ ଗାଡ଼ି ଓଦର। ମକରନ୍ଦ ବଟୁଆରୁ ଗୁଆକାଥି ଖଣ୍ଡି ବାହାର କରୁ କରୁ କହିଲା, ଯମୁନା ଆଜି ଅଭିଶାନ୍ତ ଅଇଲେ ଲୋ। ସତେ? ହଁ ଦେଖୁନୁ, ଦଶ ଦଶ ଖଣ୍ଡ ଗାଡ଼ି, ଗାଈ ବାଛୁରୀ ହାଣ୍ଡି ପଥୁଲି କୁଡ଼ମାଟିଆ ପାରାବାଡ଼ି ମେଜ ଚୌକି ଖଟ ପଲଙ୍କ ପିଲାଙ୍କ ଠେଲା ଗାଡ଼ି, ଏମିତି କେତେ କ'ଣ। ଯମୁନା ଆବାକାବା ହୋଇ କହିଲା, ଇଲୋ ମା, ଇଏ କ'ଣ ଘର ଭାଙ୍ଗି ପଳେଇ ଆସିଲେ କି ଆମ ଗାଁରେ? ଆଉ ପୁଣି କୁନି ମାଉସୀ ଝିଅ ମୋ ବଉଳ ନାଁ କେମିତି କହିବ ମ, ସେ ଯେଉଁ ଗାଁରେ ବାହା ହେଇଛି ସେ ଗାଁରେ ସିନା ବାଡ଼ି ଠାକୁରାଣୀ ଉଭା ହେଲେ ଲୋକେ ଗାଁ ଛାଡ଼ି ପଳେଇ ଯାଆନ୍ତି, ଆଉ ଇଏ କ'ଣ ମ, କଟକ ସହରରେ କ'ଣ ଠାକୁରାଣୀ ହୁଅନ୍ତି। ମକରନ୍ଦ ସତକୁସ୍ତ ଭାବୁଛି କଥାଟା କ'ଣ, ଅଭିଶାନ୍ତେ 15 ବର୍ଷ ହେଲା ଗାଁ ମାଡ଼ି ନଥିଲେ। କହିଲା, ଆଲୋ ସେ ତ 10-15 ବର୍ଷ ହେଲା ଗାଁ ମାଡ଼ି ନାହାନ୍ତି, ଯେତେବେଳେ ମୋତେ 15-16 ବର୍ଷ ହୋଇଥିଲା ରଥପୁର ପୋଖରୀରେ ଗୋଳି ହେଇକରି ମୁଁ ମାଛ ଧରୁଥିଲି ସେତେବେଳେ ତାଙ୍କୁ ଦେଖିଥିଲି, ସେତିକି ତ ଦେଖା, ନୂଆ ବାହା ହେଇ ତ ଯାଇଛନ୍ତି ଯେ କଟକ ଆଉ ଫେରି ନଥିଲେ। ବିଲ ଗୁଡ଼ା ତଳୁ ଚୁଲିରୁ ଯାଉ ଆଟିକା ଖଣ୍ଡକ ଓହ୍ଲେଇ ଆଣୁ ଆଣୁ ଯମୁନା କହିଲା, ତାଙ୍କ ଭାରିଜା କେମିତି ମ, ତୁ କ'ଣ ବହୁ ହେଇ ସେତେବେଳେ ଆସିଥିଲୁ ଯେ ଜାଣିବୁ, ପଠାଣ ପିଠା ଜାମୁ ଗଛ ଉପରେ ଚଢ଼ି ପିଲାବେଳେ ତତେ କିଏ କୋଳି ପାରି ଦେଉଥିଲା। ପରିହାସରେ ମତେ ପରା ବାହା ହେବୁ କି ନାହିଁ ପଚାରିବାରୁ ମତେ କହିଥିଲୁ ବାଡ଼ିପଡ଼ା। ଯମୁନା ଜିଭଖେଡ଼େ ପକେଇଲା, କେମିତି ଅଲକ୍ଷଣା ମଣିଷ ମ, ମୁଁ ଏଇଆ କହିଥିଲି। ସରାଗରେ ମକରନ୍ଦ ଧରି ପକେଇଲା ଯମୁନାର ହାତଟିକୁ। ଅଭିରାମ ବାବୁଙ୍କୁ ପ୍ରଦକ୍ଷିଣ କରି ଯେଉଁ କେତୋଟି ପ୍ରାଣୀ ଗାଁ ସହିତ ସବୁ ସଂସର୍ଗ ଛିଡ଼ି ସହରରେ ପ୍ରତିଫଳିତ ହୋଇ ଆସୁଥିଲେ, ସେମାନଙ୍କ ଭିତରେ ଅଭିରାମ ବାବୁଙ୍କର ସହଧର୍ମିଣୀ କୁନ୍ତିଦେବୀ, ବଡ଼ ପୁଅ ପରିତୋଷ, ଝିଅ ନିର୍ମଳା, ପରିତୋଷ ପିଏ ପାସ୍, ତେଣୁ ବେକାର। କୁନ୍ତୀଦେବୀ ଗୋପୀ ଭାଷାରୁ ଡେଇଁ ବଜାର ସଉଦା ପାଇଁ ଚିଠା ଲେଖିବାରେ ହାତ ପୈଠ କରିଛନ୍ତି, ତେଣୁ ସାହିତ୍ୟ ଓ ଗଣିତ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ସେ ଆଣିପାରିଛନ୍ତି। ଝିଅ ନିର୍ମଳା ହେଉଛନ୍ତି ସାମାଜିକ ମହିଳା, ତେଣୁ ମହିଳା ସଂଘର ଉନ୍ନତି ତାଙ୍କର ଭାବନାର ବିଷୟବସ୍ତୁ ହୋଇପଡ଼ିଛି। କିନ୍ତୁ ଏ ଦୁର୍ଲଭ ଜୀବ ସବୁ ଆଜି ସରିକି ଗାଁ ଆଡ଼କୁ ମୁହାଁଇଛନ୍ତି କାହିଁକି? ଏହି ପ୍ରସଙ୍ଗର ଚର୍ଚ୍ଚା ସେଦିନ ଭାଗବତ କରେ ବୈଦ୍ୟରାଜ ଭଟ୍ଟ ମିଶ୍ର, ଷଣ୍ଡୁଆସୀ ପ୍ରଧାନ, ବୃଦ୍ଧ ଯୁଗଳ ମିଶ୍ର ଆଉ ଜଳଧର କମାର ଭିତରେ ଚାଲିଥିଲା। ଦୂରରୁ ଅଭିରାମ ବାବୁଙ୍କର ପାଟି ଶୁଭିଲା। ଭାଗବତଙ୍କର ପିଣ୍ଡା ଉପରକୁ ଚଢ଼ିଯାଇ ସାଆନ୍ତେ କହିଲେ, ପ୍ରଣାମ ଯୁଗଳ ମିଶ୍ରେ, ଗାଁ ଖବର ସବୁ ଭଲ ତ? ଗାଁ ମାଟିରେ ବୃଦ୍ଧଙ୍କର ଶରୀର ଜନ୍ମ ପାଇଛି, ସେଇଥିରେ ମିଳେଇ ଯିବାକୁ ବସିଲାଣି। ଅର୍ଥାତ୍ ସେ ବୁଝିଲେ ନାହିଁ ଅଭିରାମ ବାବୁଙ୍କର ଗାଁର କୁଶଳ ପଚାରିବା କଥା। ସେଦିନ ଥିଲା ଧାରାଶ୍ରାବଣ ରାତ୍ରି, ଶ୍ୱାସର ପ୍ରକୋପ କଷ୍ଟ ଦେଉଥିଲା ତାଙ୍କୁ। ସେହି ବର୍ଷାପାତରେ କଟକ ଦୌଡ଼ି ଯାଇ ମିଶ୍ରେ ଅଭିରାମ ବାବୁଙ୍କୁ ଜଣାଇଥିଲେ, ବାବୁ ସାରା ବ୍ରାହ୍ମଣ କୂଳକୁ ଏ ଅପବାଦ ଢାଙ୍କି ଦେଉଛି, ରକ୍ଷା କରନ୍ତୁ। କଣ୍ଠ ମିଶ୍ରଙ୍କର ବିଧବା ଝିଅ ଘରୁ ଗୋଡ଼ କାଢ଼ି ଦେଇଛି ଗାଁ ଫାଣ୍ଡି କନେଷ୍ଟବଳ କୁଶିକ୍ଷାରେ, ଆପଣ ଗାଁର ମୁଣ୍ଡ ପୁଣି ଓକିଲ, କିନ୍ତୁ କାହିଁ ସାହାଯ୍ୟ ପରିବର୍ତ୍ତେ ବୃଦ୍ଧ ଶୁଣିଲେ ବିଧବା ଗୁଡ଼ାଙ୍କୁ ଘରେ ସାଇତି ରଖିଲେ ଏୟା ହୁଏ, ଏଥିରେ ନିୟମ କାନୁନ କିଛି ଖାଟିବ ନାହିଁ। ବୃଦ୍ଧଙ୍କର ଆଖି ଜଳପୂର୍ଣ୍ଣ ହୋଇଗଲା। ଜଳଧର କମାର ସାଆନ୍ତଙ୍କୁ ବସିବାକୁ ଦେଖି କହିଲା, ସାଆନ୍ତେ 15 ବର୍ଷ ହେଲା ଗାଁକୁ ଆସିନଥିଲ, ଭଲ କଲେ ଆସିଲେ। ଅଭିରାମ ବାବୁ ଟିକେ ଇତସ୍ତତ ହୋଇ କହିଲେ, ହଁ ଆଚ୍ଛା, ଗାଁରେ ଡାକଘର କରିବା ପ୍ରସ୍ତାବ କ'ଣ ହେଲା? ଡାକଘର ପାଇଁ ମୁଁ ଚେଷ୍ଟା କରିବି। ମୁଁ ଆସିଲା ବେଳେ ଦେଖିଲି ମହାଦେବ ପୋଖରୀଟା ବିଲାତି ଦଳରେ ଭରିଯାଇଛି, ଏଥିରେ କିପରି ସ୍ୱାସ୍ଥ୍ୟ ଭଲ ରହିବ? କି ବୈଦ୍ୟରାଜ ନୁହେଁ, ହେଇଟି ମୁଁ 20 ଟଙ୍କା ଦଉଛି, କାଲି ଗାଁବାଲା ସବୁ ମିଳିଯିବା, ପୋଖରୀ ସଫା ହେବ। ଶ୍ରୋତା ଭିତରେ ଏପରି କିଏ ନଥିଲେ ଯିଏ ତାଙ୍କ ବକ୍ତୃତା ଶୁଣି ଶୀଘ୍ର ବୁଝିନେଇ ଗୋଟେ ମନ୍ତବ୍ୟ ଦେବ। କେବଳ ବୃଦ୍ଧ ଅଗାଧ ମିଶ୍ରେ ନାରାୟଣ କହି ହାତ ଯୋଡ଼ିଲେ ଆଉ କହିଲେ, ପ୍ରଭୁ ଏ କି ପରୀକ୍ଷା! ଯୋଡ଼ିଏ ଦିନ ବିତିଯାଇଛି, ଯମୁନା ବେତକୁଳି ବାଇଁସାଏ ଧରି ଫେରି ଆସୁଛି ଗାଁ ଦାଣ୍ଡରେ, ଦିନ ଗୋଟାକ ଯାକର ଖରା ଖାଇ ତାର ମୁହଁ କଇଁଠା ପଡ଼ିଯାଇଛି। ବୈଦ୍ୟରାଜ ପିଣ୍ଡା ଉପରେ ବସିଥିଲେ, କହିଲେ, କିଲୋ ଯମୁନା ଏତେ ଖରାରେ କୁଆଡ଼େ ଯାଇଥିଲୁ? ଟିକେ ପାହାଚ ଉପରେ ବସିଯା, ପାଣି ପିଇବୁ। ଏମିତି କଥା ଗୋସେଇଁଠୁ ସେ କେବେ ଶୁଣିନାହିଁ, ପାଣି ଜଳେ ଟେକିଦେବା ତ ଦୂରର କଥା। ଗୋସେଇ ଯେ ତାକୁ ପାଟି ପିଠେ ଆଜି କଥା କହିଲେ ସେ ତା ବିଶ୍ୱାସ କରିପାରିଲା ନାହିଁ। ଯମୁନା ଚଳେ ପାଣି ପିଇଛି କି ନାହିଁ ମୁହଁ କାଢ଼ି ଆଣିଲା, କହିଲା, ସାଆନ୍ତେ ଏ ପାଣି କିଆଁ ଏମିତି ଗନ୍ଧଉଛି? ବୃଦ୍ଧ ମିଶ୍ରେ ହସି ହସି ବୁଝେଇଲେ, ହ୍ୟାଲୋ, ଏ ପରା ପରିତୋଷ ବାବୁଙ୍କର ଭିଆଣ, ବ୍ଲିଚିଂ ବୋଲି ଗୋଟେ ଔଷଧ ଗାଁର ସବୁ କୂଅରେ ପକେଇଛନ୍ତି, କୁଆଡ଼େ ପୋକ ଜୋକ, ରାମ ରାମ ମରିଯିବେ। ଯମୁନାକୁ ସବୁ ନୂଆ ଲାଗୁଥାଏ, ଓଢ଼ଣା ଟାଣି ଦେଇ ସେ ବାଟ କାଟି ଚାଲିଗଲା। ଆଉ ଯୋଡ଼ିଏ ଦିନ ବିତିଯାଇଛି, ଡାଣିଆ ଖରା ମଉଡ଼ି ଯାଇନି, ଯମୁନା ମୁଣ୍ଡରେ କାଠଗୋଚାଟିଏ ମୁଣ୍ଡେଇ ଦୁଃଖରୁ ଫେରୁଛି। ଭାଇ ଦିଅ ସେ କେନ୍ଦୁ ଦୁଇଟା, ସେଇ ଯେ ଉପର ଡାଣରେ ଅଛି। ନିର୍ମଳାର ଅଳି ପରିତୋଷ ଭାଙ୍ଗି ନ ପାରି ଯୋଡ଼ିକ ଯାକ ବଢ଼େଇଦେଲା ନିର୍ମଳା ହାତକୁ। ବେଶୀ ପାକଲାଟିକୁ ନିର୍ମଳା ତୁଣ୍ଡରେ ଦେଇଛି, ଯମୁନା ମୁଣ୍ଡରୁ ଭୁସ୍କିନା କାଠଗୋଛାଏ ତଳେ କଚାଡ଼ି ଦେଇ ନିଜ ଆଙ୍ଗୁଠିରେ ନିର୍ମଳା ମୁହଁରୁ ଦରଚବା ବିଷାକ୍ତ କୁଚିଳା ଫଳ ବାହାର କରିଦେଇ ଆଣିଲା। ନିହାତି ଅପରାଧୀ ଭଳି ପରିତୋଷ ହାଁ କରି ଗଛ ଉପରେ ଚାହିଁଥାଏ। ଯମୁନା ଦୁଃଖ କରି କହିଲା, ଦେଇ ଏ କ'ଣ କରୁଥିଲ? ଏ ଯେ କୁଚିଳା ବିଷ, ଜୀବନରେ ଆଉ ଥାଆନ୍ତ? ସେଇଦିନଠାରୁ ଯମୁନା ନିର୍ମଳାର ସାଙ୍ଗ, ଗାଁ ମହିଳା ସମିତିର ହେଲା ଯମୁନା ପ୍ରଧାନ କର୍ମୀ। ଦୋଳଯାତ୍ରା ପର୍ବରେ 200 କାଙ୍ଗାଳ ଭୋଜନ ତଦାରଖ କରୁ କରୁ ବୃଦ୍ଧ ଅଗାଧ ମିଶ୍ରେ ଅଭିଭାବୁଙ୍କ ହାତ ଧରି ପକେଇ କହିଲେ, ଆପଣଙ୍କର ଏହି ମନ ଯଦି ନିଜ ଜନ୍ମଭୂମି ପ୍ରତି 10 ବର୍ଷ ଆଗରୁ ଆମେ ଦେଖିଥାନ୍ତୁ, ତେବେ ଆଜି ଏ ଗାଁ ସୁନାପାଲଟି ଯାଆନ୍ତାଣି। ଅଭିରାମ ବାବୁ ହସି ହସି କହିଲେ, ମିଶ୍ରେ ମୋର ଏ ବାହାଦୁରୀ ଏଥିରେ କିଛି ନାହିଁ, ଯୁଦ୍ଧ ଆଜି ଗାଁ ଆଡ଼କୁ ସବୁଙ୍କର ମୁହଁ ଫେରାଇ ଦେଇଛି। ବୈଦ୍ୟରାଜ ଭଟ୍ଟ ମିଶ୍ରେ ଭଣିତା କରି କହିଲେ, ଗାଁକୁ ଆପଣଙ୍କର ଏ ଯାତ୍ରା ଅତି ମଙ୍ଗଳ ହୋଇଛି।